ଆକାଶବାଣୀ ସମ୍ବାଦ ପଢୁଛନ୍ତି ସରିତା ସାହୁ। ଭାରତୀୟ ଅର୍ଥନୀତିକୁ ସୁଦୃଢ଼ କରିବାରେ କୃଷି ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ ବୋଲି କହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କେରଳ ଭୂସ୍କଳନ ଘଟଣାରେ ପୀଡ଼ିତଙ୍କୁ ତ୍ୱରିତ ପ୍ରାପ୍ୟ ପ୍ରଦାନ କରିବାକୁ ବୀମା କମ୍ପାନୀଗୁଡ଼ିକୁ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ। ବିକଶିତ ଭାରତ ସ୍ୱପ୍ନକୁ ସାକାର କରିବା ଦିଗରେ ପର୍ଯ୍ୟଟନ ଏବଂ ଆତିଥେୟତାର ଅବଦାନ ଗୁରୁତ୍ୱପୂର୍ଣ୍ଣ କହିଲେ କେନ୍ଦ୍ର ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ। ସୋମାଲିଆ ରାଜଧାନୀ ମୋଗାଦିସୁରେ ଆତ୍ମଘାତୀ ବୋମା ବିସ୍ଫୋରଣ ଏବଂ ଗୁଳିମାଡ଼ରେ 32 ଜଣଙ୍କର ମୃତ୍ୟୁ ଏବଂ ସମଗ୍ର ଦେଶରେ ପାଳିତ ହେଉଛି ଜାତୀୟ ଅଙ୍ଗଦାନ ଦିବସ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଭାରତ ଏକ ଖାଦ୍ୟ ବଳକା ଦେଶ ଏବଂ ବିଶ୍ୱ ଖାଦ୍ୟ ଓ ପୁଷ୍ଟିସାଧନ ସୁରକ୍ଷା ଦିଗରେ କାର୍ଯ୍ୟ କରୁଛି। ନୂଆଦିଲ୍ଲୀରେ କୃଷି ଅର୍ଥନୀତିଜ୍ଞ 32ତମ ଆନ୍ତର୍ଜାତିକ ସମ୍ମିଳନୀକୁ ସମ୍ବୋଧନ କରି ଶ୍ରୀ ମୋଦି ଏହା କହିଛନ୍ତି। ସେ କହିଛନ୍ତି କୃଷିଜୀବୀଙ୍କ ଜୀବନକୁ ଉନ୍ନୀତ କରିବା ଲକ୍ଷ୍ୟରେ ସରକାର ବହୁବିଧ ପଦକ୍ଷେପ ଗ୍ରହଣ କରୁଛନ୍ତି। ଭାରତୀୟ ଅର୍ଥନୀତିକୁ ସୁଦୃଢ଼ କରିବାରେ କୃଷି ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ବିଶ୍ୱରେ ଭାରତ ମିଲେଟ୍ସ ଦୁଗ୍ଧଜାତ ଦ୍ରବ୍ୟ ଡାଲି ଏବଂ ମସଲାର ଏକ ଅଗ୍ରଣୀ କେନ୍ଦ୍ର ଭାବେ ମାନ୍ୟତା ଲାଭ କରିଛି। ଶ୍ରୀ ମୋଦି କହିଥିଲେ ପିଏମ୍ କିଷାନ ସମ୍ମାନ ନିଧି ଯୋଜନା ଅଧୀନରେ 10 କୋଟି କୃଷକଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଏକାଥରକେ ପାଣ୍ଠି ହସ୍ତାନ୍ତର କରାଯାଇଛି। ଏହି ସମ୍ମିଳନୀରେ 75ଟି ଦେଶର 1000ରୁ ଅଧିକ ପ୍ରତିନିଧି ଅଂଶଗ୍ରହଣ କରୁଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ହର୍ ଘର୍ ତ୍ରିରଙ୍ଗା ଅଭିଯାନକୁ ଆଗେଇ ନେବା ଓ ଉତ୍ସାହର ସହ ଏଥିରେ ଅଂଶଗ୍ରହଣ କରିବା ପାଇଁ ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍ତି। ଚଳିତ ମାସ 9 ତାରିଖରୁ 15 ତାରିଖ ମଧ୍ୟରେ ନିଜ ଘରେ ଜାତୀୟ ପତାକା ଉତ୍ତୋଳନ କିମ୍ବା ପ୍ରଦର୍ଶନ କରିବାକୁ ଶ୍ରୀ ଶାହା ସାମାଜିକ ଗଣମାଧ୍ୟମରେ ଲୋକଙ୍କୁ କହିଛନ୍ତି। ଜାତୀୟ ପତାକା ସହ ସେଲ୍ଫି ଉଠାଇ ହର୍ ଘର୍ ତ୍ରିରଙ୍ଗା ୱେବ୍ସାଇଟ୍ harghartriranga.com ଅପ୍ଲୋଡ କରିବାକୁ କୁହାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହର୍ ଘର୍ ତ୍ରିରଙ୍ଗା ଅଭିଯାନ ଗତ 2 ବର୍ଷ ମଧ୍ୟରେ ଏକ ଜାତୀୟ ଆନ୍ଦୋଳନରେ ପରିଣତ ହୋଇଛି। ଏହା ସମଗ୍ର ଦେଶରେ ଲୋକଙ୍କ ମଧ୍ୟରେ ଏକତାକୁ ଜାଗ୍ରତ କରୁଛି ବୋଲି ସେ କହିଛନ୍ତି। କେନ୍ଦ୍ର ସରକାର କେରଳ ଭୂସ୍କଳନ ଘଟଣାରେ ପୀଡ଼ିତମାନଙ୍କୁ ସମସ୍ତ ପ୍ରାପ୍ୟ ତ୍ୱରିତ ପ୍ରଦାନ କରିବାକୁ ବୀମା କମ୍ପାନୀଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି। କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ କହିଛି ପ୍ରଧାନମନ୍ତ୍ରୀ ଜୀବନଜ୍ୟୋତି ବୀମା ଯୋଜନା ଅଧୀନରେ ବୀମାଧାରୀଙ୍କୁ ଶୀଘ୍ର ଅର୍ଥରାଶି ପ୍ରଦାନ କରିବାକୁ ଏଲ୍ଆଇସିକୁ କୁହାଯାଇଛି। ତୁରନ୍ତ ପ୍ରାପ୍ୟ ପ୍ରଦାନ କରିବା ଲକ୍ଷ୍ୟରେ ଆବଶ୍ୟକ କାଗଜପତ୍ର ପ୍ରକ୍ରିୟାକୁ ମଧ୍ୟ କୋହଳ କରାଯାଇଛି ବୋଲି ମନ୍ତ୍ରଣାଳୟ ସୂଚନା ଦେଇଛି। ବୀମା କମ୍ପାନୀଗୁଡ଼ିକ ଏ ଦିଗରେ ପଦକ୍ଷେପ ଗ୍ରହଣ କରିବା ସହ ବିଶେଷ ଭାବେ କ୍ଷତିଗ୍ରସ୍ତ ୱାୟାନାଡ ପାଲକଡ କୋଝିକୋଡ ଏବଂ ତ୍ରିଶୁର ଜିଲ୍ଲାରେ ବିଭିନ୍ନ ମାଧ୍ୟମରୁ ବୀମାଧାରୀଙ୍କ ସୂଚନା ହାସଲ କରୁଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ ଏହି କ୍ଷତିଗ୍ରସ୍ତ ଅଞ୍ଚଳଗୁଡ଼ିକରେ ସର୍ବାଧିକ ଦେୟ ଦାବି କରାଯାଇଛି। ଏହି ପରିପ୍ରେକ୍ଷୀରେ ଏକ ପୋର୍ଟାଲ ଆରମ୍ଭ କରାଯିବ ଯେଉଁଥିରେ ଦୈନନ୍ଦିନ କାର୍ଯ୍ୟ ସମ୍ପର୍କରେ ସୂଚନା ମିଳିବ। ମନ୍ତ୍ରଣାଳୟ କହିଛି ବିପର୍ଯ୍ୟୟ ଦ୍ୱାରା ପ୍ରଭାବିତ ହୋଇଥିବା ଲୋକଙ୍କୁ ସହାୟତା କରିବା ପାଇଁ କେନ୍ଦ୍ର ସରକାର ସମ୍ପୂର୍ଣ୍ଣ ପ୍ରତିଶ୍ରତିବଦ୍ଧ। ହିମାଚଳ ପ୍ରଦେଶରେ ବନ୍ୟା ପ୍ରଭାବିତ ସିମ୍ଲା ଓ ମଣ୍ଡି ଜିଲ୍ଲାରେ ରିଲିଫ୍ କାର୍ଯ୍ୟରେ ସହାୟତା ପାଇଁ ଭାରତୀୟ ସେନା ନିୟୋଜିତ ହୋଇଛି। ସିମ୍ଲାର ସାମେଜ୍ ଗାଁରେ ସେନା ପକ୍ଷରୁ ଯବାନ ଇଞ୍ଜିନିୟର ଟାସ୍କଫୋର୍ସ ଏବଂ ଡାକ୍ତରୀ ଦଳକୁ ମୁତୟନ କରାଯାଇଛି। ଏମାନେ ରାସ୍ତା ମରାମତି କରିବା ସହ ଫୁଟ୍ବ୍ରିଜ୍ ନିର୍ମାଣ ଏବଂ ପ୍ରଭାବିତ ଲୋକଙ୍କୁ ଚିକିତ୍ସା ଯୋଗାଇ ଦେଇଛନ୍ତି। ମଣ୍ଡିର ବାରୋଟ୍ ଗାଁରେ ବାଦଲଫଟା ବର୍ଷା ଯୋଗୁଁ 10 ଜଣ ନିଖୋଜ ହେବା ପରେ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ବଳ ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟ ଆରମ୍ଭ କରିଥିଲା। ମୁଖ୍ୟମନ୍ତ୍ରୀ ସୁପିନ୍ଦର ସିଂ ସୁଖୁ ଘଟଣାସ୍ଥଳ ପରିଦର୍ଶନ କରିବା ସହ ସେନା ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ପ୍ରଭାବିତ ଲୋକଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ ବଣ୍ଟନ କରାଯାଇଥିବା ଜଣାପଡ଼ିଛି। ଦିଲ୍ଲୀ ସରକାରଙ୍କ ଦ୍ୱାରା ପରିଚାଳିତ ସୁଧାର ଗୃହ ଆଶା କିରଣରେ 1 ମାସ ମଧ୍ୟରେ 12 ଜଣଙ୍କର ମୃତ୍ୟୁ ଘଟଣାରେ ଜାତୀୟ ମାନବାଧିକାର ଆୟୋଗ ଦିଲ୍ଲୀ ମୁଖ୍ୟ ଶାସନ ସଚିବ ଏବଂ ପୁଲିସ୍ କମିଶନରଙ୍କୁ ନୋଟିସ୍ ଜାରି କରିଛନ୍ତି। ଗଣମାଧ୍ୟମରେ ପ୍ରକାଶିତ ଖବରକୁ ଆଧାର କରି ଆୟୋଗ ନିଜ ଆଡୁ ମାମଲାକୁ ବିଚାର ପାଇଁ ଗ୍ରହଣ କରି 4 ସପ୍ତାହ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସୁଧାର ଗୃହରେ ଅନ୍ତେବାସୀଙ୍କ ମାନବିକ ଅଧିକାର ଉଲ୍ଲଙ୍ଘନ ହେଉଥିବା ପ୍ରସଙ୍ଗ ଏହି ଖବରରୁ ଜଣାପଡୁଥିବାରୁ ମାମଲାକୁ ନିଜ ଆଡୁ ଗ୍ରହଣ କରାଯାଇଛି ବୋଲି ଆୟୋଗଙ୍କ ପକ୍ଷରୁ କୁହାଯାଇଛି। ସୂଚନାଯୋଗ୍ୟ 500 କଏଦୀଙ୍କର ରହିବାର ବ୍ୟବସ୍ଥା ଥିବା ଏହି ସୁଧାର ଗୃହରେ 1000ରୁ ଅଧିକ କଏଦୀ ରହୁଥିବା ଜଣାପଡ଼ିଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। କେନ୍ଦ୍ର ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାଓ୍ୱତ କହିଛନ୍ତି ଭାରତୀୟ ଅର୍ଥନୀତିକୁ ବିଶ୍ୱର ତୃତୀୟ ସ୍ଥାନକୁ ଆଣିବାରେ ପର୍ଯ୍ୟଟନର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ସପ୍ତମ ଭାରତ ଆନ୍ତର୍ଜାତିକ ଆତିଥେୟତା ଏକ୍ସପୋ 2024ର ଉଦ୍ଘାଟନୀ ସମାରୋହରେ ଉଦ୍ବୋଧନ ଦେଇ ମନ୍ତ୍ରୀ ଶ୍ରୀ ଶେଖାଓ୍ୱତ କହିଛନ୍ତି ପର୍ଯ୍ୟଟନ ଏବଂ ଆତିଥେୟତା କ୍ଷେତ୍ରରେ ଉନ୍ନତି ଆଣିବା କେନ୍ଦ୍ର ସରକାରଙ୍କ ଲକ୍ଷ୍ୟ। ଗତ 6 ବର୍ଷ ମଧ୍ୟରେ ଭାରତର ଆତିଥେୟତା ଶିଳ୍ପକୁ ଆଗେଇ ନେବାରେ ଏଭଳି ସମ୍ମିଳନୀ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ସେ କହିଛନ୍ତି ଭାରତରେ ପର୍ଯ୍ୟଟନର ଅନେକ ସୁଯୋଗ ରହିଛି। କୃଷି ଏବଂ ପର୍ଯ୍ୟଟନ ହେଉଛି ଦେଶର ଦୁଇଟି ପ୍ରମୁଖ କ୍ଷେତ୍ର। 2047 ବିକଶିତ ଭାରତ ସ୍ୱପ୍ନକୁ ସାକାର କରିବାରେ ଏହି ଦୁଇ କ୍ଷେତ୍ରର ଗୁରୁତ୍ୱପୂର୍ଣ୍ଣ ଅବଦାନ ଉପରେ ସେ ଆଲୋକପାତ କରିଛନ୍ତି। ନୂତନ ପର୍ଯ୍ୟଟନ ସ୍ଥଳୀଗୁଡ଼ିକର ଉନ୍ନତିକରଣ ଦିଗରେ ସରକାର ପଦକ୍ଷେପ ନେଉଛନ୍ତି। ଏ କ୍ଷେତ୍ରରେ ମନ୍ତ୍ରୀ ଶ୍ରୀ ଶେଖାଓ୍ୱତ ସମସ୍ତଙ୍କର ସହଯୋଗ କାମନା କରିଛନ୍ତି। ଏହି କାର୍ଯ୍ୟକ୍ରମରେ ମ୍ୟାମାର ରାଷ୍ଟ୍ରଦୂତ ମୋ କ୍ୟୋ ୟଙ୍କ ସମେତ ବିଭିନ୍ନ ରାଷ୍ଟ୍ରର ପ୍ରତିନିଧି ଯୋଗ ଦେଇଛନ୍ତି। ସୋମାଲିଆ ରାଜଧାନୀ ମେଗାଦିସୁରେ ଆତ୍ମଘାତୀ ବୋମା ବିସ୍ଫୋରଣ ଏବଂ ଗୁଳିମାଡ଼ରେ 32 ଜଣଙ୍କର ମୃତ୍ୟୁ ହୋଇଛି, 63 ଜଣ ଆହତ ହୋଇଛନ୍ତି। ସମୁଦ୍ର ଉପକୂଳ ଏକ ହୋଟେଲରେ ଏହି ଘଟଣା ଘଟିଛି। ଅଲକାଏଦା ଆତଙ୍କବାଦୀ ଗୋଷ୍ଠୀ ସହ ଜଡ଼ିତ ଅଲ୍ସାବାବ୍ ଗୋଷ୍ଠୀ ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି। ପୁଲିସ୍ ଏ ସମ୍ପର୍କରେ ସୂଚନା ଦେଇ କହିଛି ସୁରକ୍ଷା ବାହିନୀର ପାଲଟା ଗୁଳିମାଡ଼ରେ 5 ଜଣ ଆତଙ୍କବାଦୀଙ୍କର ମୃତ୍ୟୁ ହୋଇଛି। ହୋଟେଲରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ପୁଲିସ୍ ପକ୍ଷରୁ ଘଟଣାର ତଦନ୍ତ ଜାରି ରହିଥିବା ଜଣାପଡ଼ିଛି। ସୋମାଲିଆ ପ୍ରଧାନମନ୍ତ୍ରୀ ହାସନ୍ ଅଲ୍ଲି ଖୈର୍ ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିବା ସହ ସାମାଜିକ ଗଣମାଧ୍ୟମରେ ମୃତାହତଙ୍କ ପାଇଁ ସମବେଦନା ଜ୍ଞାପନ କରିଛନ୍ତି। ଏଥର ପ୍ୟାରିସ୍ ଅଲିମ୍ପିକ୍ ସମ୍ପର୍କରେ କିଛି ଖବର। ଭାରତୀୟ ଖେଳାଳି ଦୀପିକା କୁମାରୀ ମହିଳା ତୀରନ୍ଦାଜ ଏକକ ବର୍ଗରେ କ୍ୱାର୍ଟର ଫାଇନାଲ୍ରେ ଦକ୍ଷିଣ କୋରିଆର ନାମ୍ ସୁହେନ୍ଙ୍କଠାରୁ 4-6 ପରାସ୍ତ ହୋଇଛନ୍ତି। ସେହିପରି ଅନ୍ୟ ଜଣେ ତୀରନ୍ଦାଜ ଭଜନ କୌର ମଧ୍ୟ 16ତମ ରାଉଣ୍ଡରେ ଇଣ୍ଡୋନେସିଆର ଖେଳାଳିଙ୍କଠାରୁ 5-6 ପରାସ୍ତ ହୋଇଛନ୍ତି। ଏଥିସହ ଏହି ବର୍ଗରେ ଭାରତର ଅଭିଯାନ ଶେଷ ହୋଇଛି। ସେହିପରି 25 ମିଟର ବନ୍ଧୁକ ଚାଳନା ପ୍ରତିଯୋଗିତାରେ ଭାରତର ମନୁ ଭାକର ହ୍ୟାଟ୍ରିକ୍ ବଞ୍ଚିତ ହେବା ସହିତ 2 ବ୍ରୋଞ୍ଜ ପଦକ ସହ ନିଜର ଅଭିଯାନ ଶେଷ କରିଛନ୍ତି। ମନୁ 25 ମିଟର ବନ୍ଧୁକ ଚାଳନାରେ 4ର୍ଥ ସ୍ଥାନରେ ରହିଛନ୍ତି। ସମଗ୍ର ଦେଶରେ ଆଜି ଜାତୀୟ ଅଙ୍ଗଦାନ ଦିବସ ପାଳନ କରାଯାଉଛି। ନୂଆଦିଲ୍ଲୀଠାରେ ଜାତୀୟ ଅଙ୍ଗ ଏବଂ ଟିସୁ ପ୍ରତ୍ୟାରୋପଣ ସଂସ୍ଥା ନୋଟୋ ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଅନୁପ୍ରିୟା ପଟେଲ ମସ୍ତିଷ୍କ ମୃତ ଘୋଷଣା ପରେ ପରିବାର ସଦସ୍ୟଙ୍କ ଅଙ୍ଗଦାନ ନିଷ୍ପଭିର ଉଚ୍ଚ ପ୍ରଶଂସା କରିଛନ୍ତି। ଗତ 10 ବର୍ଷ ମଧ୍ୟରେ ଅଙ୍ଗଦାନ ହାର 4 ଗୁଣ ବୃଦ୍ଧି ପାଇ 18,378 ପହଞ୍ଚିଛି ବୋଲି ସେ କହିଛନ୍ତି। ଏଥିପାଇଁ ସ୍ୱାସ୍ଥ୍ୟସେବା ପ୍ରଦାନକାରୀ ସଂସ୍ଥା ଏବଂ ଏ ଦିଗରେ କାର୍ଯ୍ୟରତ ସ୍ୱେଚ୍ଛାସେବୀ ଅନୁଷ୍ଠାନଗୁଡ଼ିକୁ ପ୍ରଶଂସା କରିଛନ୍ତି। ଏଥିରେ ଯୋଗଦେଇ ନୀତି ଆୟୋଗ ସଦସ୍ୟ ଡକ୍ଟର ଭିକେ ପଲ୍ ଅଙ୍ଗଦାନ ସମ୍ପର୍କରେ ସଚେତନତା ବୃଦ୍ଧି ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ସଚିବ ଅପୂର୍ବ ଚନ୍ଦ୍ରାଙ୍କ ସମେତ ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଚିକିତ୍ସକ ଯୋଗଦେଇଥିଲେ। ଆମେରିକାର 4 ପ୍ରଦେଶ ବୁଟେ ପ୍ଲୁମା ସସ୍ତା ଏବଂ ଟେହୁମା ବନାଗ୍ନିରେ ବ୍ୟାପକ ଭାବେ ପ୍ରଭାବିତ ହୋଇଛି। ପଶ୍ଚିମାଞ୍ଚଳର ଏହି ପ୍ରଦେଶଗୁଡ଼ିକରେ ବନାଗ୍ନିକୁ ପ୍ରତିହତ କରିବା ଲାଗି ଅଗ୍ନିଶମ ବାହିନୀ ପ୍ରୟାସ ଜାରି ରଖିଛନ୍ତି। ପାଖାପାଖି 4,000 ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। କୌଣସି ଜୀବନହାନୀର ଖବର ଏପର୍ଯ୍ୟନ୍ତ ମିଳିନାହିଁ। 542 ଆବାସସ୍ଥଳୀ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡ଼ିଛି। ବନାଗ୍ନିକୁ ପ୍ରତିହତ କରିବା ଲାଗି 4,000 କର୍ମଚାରୀ 41 ହେଲିକପ୍ଟର ନିୟୋଜିତ ହୋଇଛି। ଏହାର ପ୍ରଭାବରେ 7,68,137 ଏକର ଜମି ପ୍ରଭାବିତ ହୋଇଥିବା ଜଣାପଡ଼ିଛି। ଆସାମର ମୋରିଗାଓଁ ଜିଲ୍ଲାର ଜାଗିର ରୋଡ୍ଠାରେ ଟାଟା ଇଲେକ୍ଟ୍ରୋନିକ୍ସ ଏହାର ଚିପ୍ ଉତ୍ପାଦନ ଏବଂ ପରୀକ୍ଷା ୟୁନିଟ୍ର ଶିଳାନ୍ୟାସ କରିଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଏବଂ ଟାଟା ସନ୍ସର ଅଧ୍ୟକ୍ଷ ଏନ୍ ଚନ୍ଦ୍ରଶେଖରନ୍ ଯୋଗ ଦେଇଥିଲେ। ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା କହିଛନ୍ତି ଏହି ସେମିକଣ୍ଡକ୍ଟର ପ୍ଲାଣ୍ଟ ସ୍ଥାପିତ ହେବା ଦ୍ୱାରା ଆସାମ ଏବେ ବିଶ୍ୱର ସବୁଠାରୁ ଅତ୍ୟାଧୁନିକ ଇଲେକ୍ଟ୍ରୋନିକ୍ ଯନ୍ତ୍ରାଂଶ ତିଆରି କରିବାରେ ସକ୍ଷମ ହୋଇପାରିବ। ଏହି ଅଞ୍ଚଳର ବୈଷୟିକ ଓ ଶିଳ୍ପ ବିକାଶ କ୍ଷେତ୍ରରେ ଏହା ପ୍ରମୁଖ ଭୂମିକା ଗ୍ରହଣ କରିବ। ମୁଖ୍ୟମନ୍ତ୍ରୀ କହିଛନ୍ତି ଏହି ସୁବିଧା ଭାରତର ସେମିକଣ୍ଡକ୍ଟର କ୍ଷେତ୍ରରେ ଏକ ସୁବର୍ଣ୍ଣ ଯୁଗ ଆଣିବ ବୋଲି ଆଶା କରାଯାଉଛି। ଭାରତୀୟ ଅର୍ଥନୀତିକୁ ସୁଦୃଢ଼ କରିବାରେ କୃଷି ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ ବୋଲି କହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। କେରଳ ଭୂସ୍କଳନ ଘଟଣାରେ ପୀଡ଼ିତଙ୍କୁ ତ୍ୱରିତ ପ୍ରାପ୍ୟ ପ୍ରଦାନ କରିବାକୁ ବୀମା କମ୍ପାନୀଗୁଡ଼ିକୁ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ। ବିକଶିତ ଭାରତ ସ୍ୱପ୍ନକୁ ସାକାର କରିବା ଦିଗରେ ପର୍ଯ୍ୟଟନ ଏବଂ ଆତିଥ୍ୟତାର ଅବଦାନ ଗୁରୁତ୍ୱପୂର୍ଣ୍ଣ କହିଲେ କେନ୍ଦ୍ର ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ। ସୋମାଲିଆ ରାଜଧାନୀ ମୋଗାଦିସୁରେ ଆତ୍ମଘାତୀ ବୋମା ବିସ୍ଫୋରଣ ଏବଂ ଗୁଳିମାଡ଼ରେ 32 ଜଣଙ୍କର ମୃତ୍ୟୁ ଏବଂ ସମଗ୍ର ଦେଶରେ ପାଳିତ ହେଉଛି ଜାତୀୟ ଅଙ୍ଗଦାନ ଦିବସ।